ଏହା ଆଡଭେଣ୍ଟିଷ୍ଟ ୱାର୍ଲ୍ଡ ରେଡିଓ ଭଏସ୍ ଅଫ୍ ହୋପ୍ ଜୀବନଧାରା। ଓଡ଼ିଆ ରେଡିଓ କାର୍ଯ୍ୟକ୍ରମ ଯାହା ଆମର ଆନ୍ତର୍ଜାତୀୟ ଆଘାତ କେନ୍ଦ୍ରରୁ ପ୍ରସାରଣ କରାଯାଉଛି ପ୍ରତିଦିନ ରାତି 9:30। ମୁଁ ସୁବ୍ରତ କୁମାର ପତି ପ୍ରେମର ସହ ଆପଣମାନଙ୍କୁ ଏହି କାର୍ଯ୍ୟକ୍ରମକୁ ସ୍ୱାଗତ କରୁଅଛି। ଚାଲନ୍ତୁ ଆଜିର 30 ମିନିଟ୍ର କାର୍ଯ୍ୟକ୍ରମ ବିଷୟରେ ଜାଣିନେବା। ପ୍ରଥମେ ରଖିଛୁ ଆଧ୍ୟାତ୍ମିକ ଭକ୍ତିମୟ ଗୀତ, ଏହାପରେ ଶୁଣିବା ସ୍ୱାସ୍ଥ୍ୟ ବିଷୟରେ ଯାହା ଆମର ଦୈନିକ ଜୀବନରେ ଅତ୍ୟନ୍ତ ଜରୁରୀ, ଆଉ ପରିଶେଷରେ ଶୁଣିବା ପରମେଶ୍ୱରଙ୍କ ଭକ୍ତଙ୍କଠାରୁ ଜୀବନଦାୟକ ଈଶ୍ୱରଙ୍କ ବାକ୍ୟ। ପ୍ରିୟ ଶ୍ରୋତା, ତାହେଲେ ଚାଲନ୍ତୁ ଶୁଣିବା ଏକ ଆଧ୍ୟାତ୍ମିକ ଭକ୍ତିମୟ ଗୀତ, ଏହାପରେ ଶୁଣିବା ସ୍ୱାସ୍ଥ୍ୟ ସୂଚନା।
ପକ୍ଷ ହେବାକୁ ଯୁଗ ଯୁଗର ସ୍ୱର୍ଗୀୟ ପବିତ୍ର ଈଶ୍ୱର, ସପକ୍ଷ ହେବାକୁ ଯୁଗ ଯୁଗର ସ୍ୱର୍ଗୀୟ ପବିତ୍ର ଈଶ୍ୱର। ଡାକୁଛନ୍ତି ଯୀଶୁ ରାଜା, ଡାକୁଛନ୍ତି ଯୀଶୁ ରାଜା, ଡାକୁଛନ୍ତି ଯୀଶୁ ରାଜା, ଡାକୁଛନ୍ତି ଯୀଶୁ ରାଜା, ଆବରି ନେବାକୁ ପବିତ୍ର ବାହୁରେ କିଡ଼େ ଆତୁରେ, ନେବା ପାଇଁ ସରଗପୁରେ, ନେବା ପାଇଁ ସରଗପୁରେ। ସପକ୍ଷ ହେବାକୁ ଯୁଗ ଯୁଗର ସ୍ୱର୍ଗୀୟ ପବିତ୍ର ଈଶ୍ୱର। ବାସଦୀ କରେ ପୁଲକିତ, ଶୁଭ ସମାଚାର ଆମ ଜୀବନିହିତ, ମଧୁପୁଷ୍ପ ବାସଦୀ କରେ ପୁଲକିତ, ଶୁଭ ସମାଚାର ଆମ ଜୀବନିହିତ। ବ୍ୟବସ୍ଥା ବଚନ କରିଲେ ପାଳନ, ବ୍ୟବସ୍ଥା ବଚନ କରିଲେ ପାଳନ, ଏ ଜୀବନ ହେବ ଧନ୍ୟ, ଏ ଜୀବନ ହେବ ଧନ୍ୟ, ଏ ଜୀବନ ହେବ ଧନ୍ୟ, ଏ ଜୀବନ ହେବ ଧନ୍ୟ, ଚଲା ପଥେ ଆମେ ପରିତ୍ରାଣ ଲାଭି ହେବା ଶିକ୍ଷିତ। ଜାଗି ଉଠ ଜଗତ ନର, ଜାଗି ଉଠ ଜଗତ ନର, ସପକ୍ଷ ହେବାକୁ ଯୁଗ ଯୁଗର ସ୍ୱର୍ଗୀୟ ପବିତ୍ର ଈଶ୍ୱର। ସପକ୍ଷ ହେବାକୁ ଯୁଗ ଯୁଗର ସ୍ୱର୍ଗୀୟ ପବିତ୍ର ଈଶ୍ୱର। ରଚିଛନ୍ତି ନିଜ ଗୌରବ, ସଦା ନିରେଖନ୍ତି ନରେ ଜୀବନ ଧବ, ମଧ୍ୟାକାଶେ ରଚିଛନ୍ତି ନିଜ ଗୌରବ, ସଦା ନିରେଖନ୍ତି ଦିନରେ ଜୀବନ ଧବ ରଖନ୍ତି ନୟନ ତାରକା ଯେ ସନ ରଖନ୍ତି ନୟନ ତାରକା ଯେ ସନ କରିବାକୁ ସଦା ଧ୍ୟାନ କରିବାକୁ ସଦା ଧ୍ୟାନ କରିବାକୁ ସଦା ଧ୍ୟାନ କରିବାକୁ ସଦା ଧ୍ୟାନ ଉଚ୍ଚ ଦୁର୍ଗ ଆମ ପରିତ୍ରାଣ ଶୃଙ୍ଗ ଦେବେ ମଙ୍ଗଳ ଜୟ ଗାନ ଆନନ୍ଦ କର ଜୟ ଗାନ ଆନନ୍ଦ କର ସପକ୍ଷ ହେବାକୁ ଯୁଗ ଯୁଗର ସ୍ୱର୍ଗୀୟ ପବିତ୍ର ଈଶ୍ୱର ସପକ୍ଷ ହେବାକୁ ଯୁଗ ଯୁଗର ସ୍ୱର୍ଗୀୟ ପବିତ୍ର ଈଶ୍ୱର ଡାକୁଛନ୍ତି ଯୀଶୁ ରାଜା ଡାକୁଛନ୍ତି ଯୀଶୁ ରାଜା ଡାକୁଛନ୍ତି ଯୀଶୁ ରାଜା ଡାକୁଛନ୍ତି ଯୀଶୁ ରାଜା ଆବରି ନେବାକୁ ପବିତ୍ର ବାହୁରେ କିଳେ ଆତୁରେ ନେବା ପାଇଁ ସ୍ୱର୍ଗପୁରେ ନେବା ପାଇଁ ସ୍ୱର୍ଗପୁରେ ସପକ୍ଷ ହେବାକୁ ଯୁଗ ଯୁଗର ସ୍ୱର୍ଗୀୟ ପବିତ୍ର ଈଶ୍ୱର ସ୍ୱର୍ଗୀୟ ପବିତ୍ର ଈଶ୍ୱର ସ୍ୱର୍ଗୀୟ ପବିତ୍ର ଈଶ୍ୱର
ବନ୍ଧୁଗଣ ଆପଣମାନଙ୍କୁ ଆଜିର ଏହି ସ୍ୱାସ୍ଥ୍ୟ ବିଷୟକ ସୂଚନାରେ ପୁଣି ଥରେ ସ୍ୱାଗତ କରୁଅଛି। ଆସୁ ଆଜି ଗୋଟିଏ ନୂଆ ବିଷୟରେ ଆମେ ଜାଣିବା, ତାହା ହେଲା କ୍ରୋଧ। କ୍ରୋଧକୁ ବିଭିନ୍ନ ଧର୍ମଶାସ୍ତ୍ରରେ ଏକ ରିପୁ ହିସାବରେ ଦର୍ଶାଯାଇଛି ଓ ଏହାଠୁ ଦୂରେଇ ରହିବାକୁ ଉପଦେଶ ଦିଆଯାଇଅଛି। ତେବେ ପ୍ରାୟ ସମସ୍ତେ କ୍ରୋଧ କ'ଣ ତାହା ଜାଣନ୍ତି ଓ ସମୟ ସମୟରେ କ୍ରୋଧର ବଶବର୍ତ୍ତୀ ହୋଇଥାନ୍ତି। ଏହା ସାମାନ୍ୟ ରାଗିବାଠାରୁ ଅତିଶୟ କ୍ରୋଧାନ୍ୱିତ ବା କୋପ କରିବା ଭଳି ବିଭିନ୍ନ ମାତ୍ରାରେ ଦେଖାଯାଏ। କେହି କେହି ଛୋଟ କଥାରେ ବା ପାନରୁ ଚୂନ ଖସିଲେ ଚଟ୍ କରି ରାଗିଯାଆନ୍ତି, ତ କେହି କେହି ଅତ୍ୟନ୍ତ ଅସୁବିଧା ନହେଲେ ରାଗନ୍ତି ନାହିଁ। କ୍ରୋଧରେ ଲୋକମାନେ ସାଧାରଣତଃ ଗାଳିଗୁଳଜ କରିଥାନ୍ତି, କଥା ଅକଥା କହନ୍ତି, ତ ବେଳେବେଳେ ଅନ୍ୟକୁ ଶାରୀରିକ କଷ୍ଟ ମଧ୍ୟ ଦିଅନ୍ତି। କ୍ରୋଧିତ ଅବସ୍ଥାରେ ସମସ୍ତେ ଭାବନ୍ତି ତାଙ୍କ କ୍ରୋଧ ଯଥାର୍ଥ ଅଟେ। ପରେ ପରେ ରାଗ ଶାନ୍ତ ହେଲା ପରେ କେହି କେହି ଅନୁଭବ କରିପାରନ୍ତି ଯେ ସେମାନଙ୍କ ରାଗ କରିବା ଅକାରଣ ବା ଅତ୍ୟଧିକ ହୋଇଥିଲା ବୋଲି। ତେବେ ଅନେକ ଲୋକ ଏ କଥା ବୁଝିପାରନ୍ତି ନାହିଁ। କ୍ରୋଧର ବଶବର୍ତ୍ତୀ ହୋଇ ନାନା ଅକଥା କହିବା ବା ଅଘଟଣା ଘଟିବା ପରେ ସେମାନଙ୍କ ବ୍ୟବହାର ବଦଳେ ନାହିଁ। ତେଣୁ କ୍ରୋଧର ନିୟନ୍ତ୍ରଣ ଅତ୍ୟନ୍ତ ଆବଶ୍ୟକ। କ୍ରୋଧର ନିୟନ୍ତ୍ରଣ କରିବା ପୂର୍ବରୁ କ୍ରୋଧ କ'ଣ ସେ ବିଷୟରେ ଜାଣିବା ଦରକାର। କ୍ରୋଧ ମଣିଷ ମନରେ ଦେଖାଯାଉଥିବା ଏକ ଭାବପୂର୍ଣ୍ଣ ଅବସ୍ଥା। ଏହା ସାଧାରଣ ଭାବେ ସମସ୍ତଙ୍କଠାରେ ଦେଖାଯାଇଥାଏ। ମନର ଏ ଅବସ୍ଥା ସହ ଶାରୀରିକ ପରିବର୍ତ୍ତନ ବି ଦେଖାଯାଏ, ଯଥା ମାଂସପେଶୀ କଠିନ ହେବା, ହୃଦ୍ଗତି ଅଧିକ ହେବା, ଅସ୍ଥିର ଚଳଚଞ୍ଚଳ ହେବା ଇତ୍ୟାଦି। ଏ ସମୟରେ ରକ୍ତଚାପ ବଢ଼ିଥାଏ, ଏଡ୍ରିନାଲିନ୍ ପରି କେମିକାଲ୍ସ କ୍ଷରଣ ହୋଇଥାଏ। ରାଗ କମିବା ପରେ ଏସବୁ ଶାରୀରିକ ପରିବର୍ତ୍ତନ ଧୀରେ ଧୀରେ ସାଧାରଣ ଅବସ୍ଥାକୁ ଫେରେ। ତେବେ ରାଗିବା ବାରମ୍ବାର ହେଲେ ବା ରାଗକୁ ଠିକ୍ ଭାବେ ନିୟନ୍ତ୍ରଣ ନ କରିପାରିଲେ ନାନା ଶାରୀରିକ ଅସୁବିଧା ଦେଖାଯାଇଥାଏ। ବାହାର ଓ ମନ ଭିତରେ ଅନେକ କଥା କ୍ରୋଧ ଯୋଗାଇଥାନ୍ତି। କୌଣସି ସ୍ୱତନ୍ତ୍ର ବ୍ୟକ୍ତିବିଶେଷ କାମରେ ବା କଥାରେ ବାଧା, ନିଜ ମନରେ କୌଣସି କଥା ନ ନେଇ ବାରମ୍ବାର ଚିନ୍ତା ବା ପୂର୍ବର କୌଣସି ଘଟଣା ମନେ ପଡ଼ି ରାଗ ମାଡ଼ିଥାଏ। ଯେକୌଣସି ବ୍ୟକ୍ତିର କ୍ରୋଧ ସମ୍ପର୍କରେ ବିଶେଷ ଅନୁଶୀଳନ କଲେ ଏକ ରୀତି ବା କେତୋଟି ଅବସ୍ଥାରେ ବାରମ୍ବାର ରାଗ ଆସୁଥିବାର ଦେଖାଯାଏ। ଉଦାହରଣ ସ୍ୱରୂପ, କେହି କେହି ମିଛ ଶୁଣିଲେ ଭୟଙ୍କର ଭାବେ ରାଗିଯାଆନ୍ତି, ତ କେହି କେହି ବାରମ୍ବାର ଏକ ନିର୍ଦ୍ଦିଷ୍ଟ ବ୍ୟକ୍ତି ଉପରେ ସେ ଯାହା କହୁ ବା ନ କରୁ ତା ଉପରେ ରାଗିଯାଆନ୍ତି। ଆଉ କ୍ରୋଧର ପ୍ରକାଶ, ରାଗ ଲାଗିବା ଏକ ସାଧାରଣ କଥା। ଏହା ଅସହ୍ୟ ଅବସ୍ଥାରେ ଏକ ମାନସିକ ଓ ଶାରୀରିକ ପ୍ରତିଫଳନ। ତେବେ ଏହାର ପ୍ରକାଶରେ ଭାଷା, ଭାବ ଓ ବ୍ୟବହାର ଅତ୍ୟନ୍ତ ପ୍ରଭାବିତ ହୋଇଥାଏ। ବେଳେବେଳେ ଲୋକମାନେ ରାଗରେ ଅନ୍ୟମାନଙ୍କୁ ଶାରୀରିକ ଆଘାତ ମଧ୍ୟ ଦେଇଥାନ୍ତି। କ୍ରୋଧର କୁପରିଣାମ ଅସଂଖ୍ୟ। ଏହାଦ୍ୱାରା ସମ୍ପର୍କ ନଷ୍ଟ ହୁଏ, ସାମାଜିକତା ନଷ୍ଟ ହୁଏ, ଶାରୀରିକ ଅସୁବିଧା ଦେଖାଯାଏ। ବେଳେବେଳେ ଆଇନ କାନୁନ ଏପରି ବ୍ୟବହାର ପାଇଁ ବ୍ୟକ୍ତିକୁ ଦଣ୍ଡ ମଧ୍ୟ ଦିଆଯାଏ। ଅନେକ କଥା ରାଗକୁ ବଜାୟ ରଖିବାରେ ଓ ତାକୁ ଏକ ସାଧାରଣ ବ୍ୟବହାରରେ ପରିଣତ କରିବାରେ ସାହାଯ୍ୟ କରେ। ରାଗିବା ଦ୍ୱାରା ବ୍ୟକ୍ତିଟି ଯଦି ନିଜ ମତ ସ୍ଥିତି ରଖିବାରେ ସକ୍ଷମ ହୁଏ ବା ଅନ୍ୟମାନେ ଯଦି ତା କଥା ମାନି ନିଅନ୍ତି ତାହେଲେ ସେ ବାରମ୍ବାର ରାଗିବାକୁ ପ୍ରେରଣା ପାଏ। ରାଗିବା ଦ୍ୱାରା ଯଦି ବ୍ୟକ୍ତିକୁ ଲାଗେ ଯେ ତା କର୍ତ୍ତୃତ୍ୱ ଦୃଢ଼ ହୋଇଛି ଏଥିରେ ସେ ରାଗିବାକୁ ଖୋରକ ପାଏ ଓ ତା ରାଗ ବଢ଼ିଯାଏ। କୋଧ ନିୟନ୍ତ୍ରଣ ପାଇଁ ଏସବୁ କଥା ଜାଣିବା ନିହାତି ଆବଶ୍ୟକ। ମୁଖ୍ୟତଃ କୌଣସି କଠିନ ପରିସ୍ଥିତିରେ ଉପାସନୀୟ ହେଲେ ବା ପରିସ୍ଥିତିକୁ ସକାରାତ୍ମକ ଭାବେ ସମାଧାନ କରିନପାରିଲେ ରାଗ ଆସିଥାଏ। ପରେ ପୁଣି ଏକାପରି ପରିସ୍ଥିତି ଆସିଲେ ସମାଧାନର ବାଟ ଖୋଜିବା ପରିବର୍ତ୍ତେ ବ୍ୟକ୍ତି ଜଣକ ନିଜର ଶକ୍ତି ରାଗିବାରେ ଲଗେଇଥାନ୍ତି ଓ ଧୀରେ ଧୀରେ ଏହା ତାଙ୍କ ସାଧାରଣ ବ୍ୟବହାରଗତ ହୋଇଯାଏ। ମନକୁ ରାଗ ଆସିଲେ ଯଦି ସକାରାତ୍ମକ ଭାବେ ପ୍ରକାଶ ନ ହୁଏ ବେଳେବେଳେ ବ୍ୟକ୍ତି ସେ ରାଗକୁ ମନରେ ଚାପି ରଖିଥାନ୍ତି ଏବଂ ପ୍ରକାଶ କରନ୍ତି ନାହିଁ। ଏପରି କରିବା ଦ୍ୱାରା ସେମାନଙ୍କ ବ୍ୟବହାର ଧୀରେ ଧୀରେ ବଦଳିଯାଏ। ସେମାନଙ୍କ କଥାରେ କଟୁତା, ଈର୍ଷା, ସମାଲୋଚନା ଦେଖାଯାଏ। ସେମାନେ ବାରମ୍ବାର ଅନ୍ୟର ତ୍ରୁଟି ଦେଖନ୍ତି ଓ ସୂଚାଇଥାନ୍ତି। ଏହାଦ୍ୱାରା ସେମାନଙ୍କର ପାରସ୍ପରିକ ସମ୍ପର୍କ ନଷ୍ଟ ହୋଇଥାଏ। ବନ୍ଧୁଗଣ, ଆମେ ଆଜି ଦେଖିଲୁ କି ପ୍ରକାର ଭାବେ କ୍ରୋଧ ଆମେ କରିଥାଉ, ଆଉ ଆମେ ଏହା ମଧ୍ୟ ଦେଖିଲୁ କ୍ରୋଧ କିପରି ଭାବେ ପ୍ରକାଶ ପାଇଥାଏ। ଆମେ ଏହାର ଆଗାମୀ ଭାଗରେ ଦେଖିବା କ୍ରୋଧର କି ପ୍ରକାର ଭାବେ ନିୟନ୍ତ୍ରଣ କରିବା ଏବଂ ତାହାର ଉପାୟ ସମୂହ। ମୁଁ ଆଶା କରୁଅଛି ଆପଣଙ୍କୁ ଆମର ଏହି ସୂଚନାଟି ଭାରି ଭଲ ଲାଗିଥିବ ଆଉ ଆପଣ ଏହାର ଭାରି ଲାଭ ଉଠାଇଥିବେ। ପରମେଶ୍ୱର ଆପଣ ପ୍ରତ୍ୟେକଙ୍କୁ ଆଶୀର୍ବାଦ କରନ୍ତୁ।
ଆମେ ଆଶା କରୁଛୁ ଯେ ଏହି ସ୍ୱାସ୍ଥ୍ୟ ସୂଚନା ଆପଣମାନଙ୍କର ଦୈନିକ ଜୀବନରେ କିଛି ସାହାଯ୍ୟ କରୁଥିବ, ତାହେଲେ ବହୁତ ଉତ୍ତମ। ବର୍ତ୍ତମାନ ଚାଲନ୍ତୁ ଶୁଣିବା ଈଶ୍ୱରଙ୍କ ଭକ୍ତଙ୍କଠାରୁ ଈଶ୍ୱରଙ୍କ ଜୀବନଦାୟକ ବାକ୍ୟ।
ନମସ୍କାର ପ୍ରିୟ ଶ୍ରୋତା, ସେହି ସର୍ବଶକ୍ତି, ସର୍ବଜ୍ଞାନୀ, ପ୍ରେମର ସାଗର, ଦୟାମୟ, ଅନ୍ତର୍ଯ୍ୟମୀ ଅନୁଗ୍ରହ ପିତାଙ୍କ ମଧୁର ନାମରେ ମୁଁ ପାଷ୍ଟର ପୂର୍ଣ୍ଣଚନ୍ଦ୍ର ଆଉ ଥରେ ଆପଣମାନଙ୍କୁ ଏହି କାର୍ଯ୍ୟକ୍ରମରେ ସ୍ୱାଗତ କରୁଅଛି। ପ୍ରିୟ ଶ୍ରୋତା, ସେହି ସର୍ବଶକ୍ତି ପରମେଶ୍ୱର ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ଆପଣଙ୍କର ସମସ୍ତ ପ୍ରକାର ଦୁଃଖ, କଷ୍ଟ, ବାଧା ଓ କ୍ଲେଶରୁ ଦୂରେଇ ରଖନ୍ତୁ। ବିଶେଷ ଭାବରେ ବର୍ତ୍ତମାନ ଯେଉଁ କରୋନା ଭାଇରସ୍ ମହାମାରୀ ସାରା ପୃଥିବୀକୁ ଆପଣା ପ୍ରଭାବ ଦେଖାଉଅଛି, ସେହି ପ୍ରଭାବରୁ ଆପଣମାନଙ୍କୁ ଦୂରେଇ ରଖୁ। ତାହାଙ୍କ ଆଶିଷ, ତାହାଙ୍କ ପ୍ରେମ, ତାହାଙ୍କ ଅନୁଗ୍ରହ ସଦାସର୍ବଦା ଆପଣଙ୍କଠାରେ ସହବର୍ତ୍ତୀ ରହୁ। ପ୍ରିୟ ଶ୍ରୋତା, ଚାଲନ୍ତୁ ଆଜି ଆମ୍ଭେ କିଛି ସମୟ ପବିତ୍ର ଶାସ୍ତ୍ର ବାଇବଲଠୁ ତାହାଙ୍କ ଜୀବନଦାୟକ ବାକ୍ୟ ଧ୍ୟାନ କରିବା। ଆଜିର ଆଲୋଚନା ହେଉଛି ତାଙ୍କ ମନ୍ଦିରରେ ଭାଗ ଦୁଇ। ଭାଗ ଏକ ଗତକାଲି ଆମେ ଆଲୋଚନା କରିସାରିଛେ, ତାହେଲେ ଚାଲନ୍ତୁ ସେହି ମନ୍ଦିର ବିଷୟରେ ଆଜି ଆମେ ଅଧିକ ଆଲୋଚନା କରିବା। ପ୍ରିୟ ଶ୍ରୋତା, ଅନୁସନ୍ଧାନ ଦୃଷ୍ଟିରେ ଖ୍ରୀଷ୍ଟ ମନ୍ଦିର ପ୍ରାଙ୍ଗଣରେ ଠିଆ ହେବା ସମୟରେ ତାଙ୍କ ସମ୍ମୁଖରେ ଦୃଶ୍ୟ ଗ୍ରହଣ କରନ୍ତି। ଭବିଷ୍ୟତବାଣୀ ଆଖିରେ ସେ ଭବିଷ୍ୟତକୁ ଦେଖନ୍ତି ଏବଂ କେବଳ ବର୍ଷ ନୁହେଁ, ଶତାବ୍ଦୀ ଏବଂ ଯୁଗ ମଧ୍ୟ ଦେଖନ୍ତି। ସେ ଦେଖନ୍ତି ଯେ ପୁରୋହିତ ଏବଂ ଶାସକମାନେ କିପରି ଅଭାବୀ ଲୋକଙ୍କୁ ସେମାନଙ୍କର ଅଧିକାରକୁ ଫେରାଇ ଦେବେ ଏବଂ ଗରିବ ଲୋକଙ୍କୁ ସୁସମାଚାର ପ୍ରଚାର କରିବାକୁ ବାରଣ କରିବେ। ସେ ଦେଖନ୍ତି ଯେ ପାପୀମାନଙ୍କଠାରୁ ଈଶ୍ୱରଙ୍କ ପ୍ରେମ କିପରି ଲୁଚି ରହିବ ଏବଂ ଲୋକମାନେ ତାଙ୍କୁ ବା ତାଙ୍କ ଅନୁଗ୍ରହର ବାଣିଜ୍ୟ କରିବେ। ସେ ଏହି ଦୃଶ୍ୟକୁ ଦେଖି କ୍ରୋଧ, କ୍ଷମତା ଏବଂ ଶକ୍ତି ତାଙ୍କ ମୁଖରେ ପ୍ରକାଶିତ ହୁଏ। ଲୋକଙ୍କ ଧ୍ୟାନ ତାଙ୍କ ପ୍ରତି ଆକର୍ଷିତ ହୁଏ। ସେମାନଙ୍କର ଅପରିଷ୍କାର ଟ୍ରାଫିକରେ ନିୟୋଜିତ ଥିବା ଲୋକଙ୍କ ଆଖି ତାଙ୍କ ମୁହଁରେ ଛିଡ଼ା ହୋଇଛି। ସେମାନେ ସେମାନଙ୍କର ନଜର ପ୍ରତ୍ୟାହାର କରିପାରିବେ ନାହିଁ। ସେମାନେ ଅନୁଭବ କରନ୍ତି ଯେ ଏହି ବ୍ୟକ୍ତି ସେମାନଙ୍କର ଅନ୍ତରଙ୍ଗ ଚିନ୍ତାଧାରା ପଢ଼ନ୍ତି ଏବଂ ସେମାନଙ୍କର ଲୁକାୟତ ଉଦ୍ଦେଶ୍ୟ ଆବିଷ୍କାର କରନ୍ତି। କେତେକ ସେମାନଙ୍କ ଚେହେରାକୁ ଲୁଚାଇବାକୁ ଚେଷ୍ଟା କରନ୍ତି ଯେପରି ସେମାନଙ୍କର ମନ୍ଦ କାର୍ଯ୍ୟଗୁଡ଼ିକ ସେମାନଙ୍କ ମୁହଁରେ ଲେଖାଯାଇଥିଲା ସେହି ସନ୍ଧାନକାରୀ ଆଖି ଦ୍ୱାରା ସ୍କାନ୍ କରାଯାଏ। ଦ୍ୱନ୍ଦ୍ୱ ଦୂର ହୋଇଛି। ଟ୍ରାଫିକ୍ ଏବଂ ବୁଝାମଣାର ବାକ୍ୟ ବନ୍ଦ ହୋଇଯାଇଛି। ନିରବତା ଯନ୍ତ୍ରଣାଦାୟକ ହୁଏ। ଏକ ଭୟର ଭାବନା ବିଧାନ ସଭାକୁ ପରାସ୍ତ କରେ। ସତେ ଯେପରି ସେମାନଙ୍କ କାର୍ଯ୍ୟ ପାଇଁ ଉତ୍ତର ଦେବା ପାଇଁ ସେମାନଙ୍କୁ ଈଶ୍ୱରଙ୍କ ଟ୍ରିବ୍ୟୁନାଲରେ ହାଜର କରାଯାଇଥିଲେ, ଖ୍ରୀଷ୍ଟଙ୍କୁ ଦେଖିଲେ ସେମାନେ ମାନବିକତା ପୋଷାକର ଈଶ୍ୱରୀୟ ଲସି ଦେଖନ୍ତି। ସ୍ୱର୍ଗର ମହିମା ଛିଡ଼ା ହୋଇଛି ଯେପରି ବିଚାରପତି ଶେଷ ଦିନରେ ଠିଆ ହେବେ। ବର୍ତ୍ତମାନ ସେହି ଗୌରବ ସହିତ ଘେରି ରହିନାହାନ୍ତି ଯାହାପରେ ତାଙ୍କ ନିକଟରେ ଉପସ୍ଥିତ ହେବ, କିନ୍ତୁ ଆତ୍ମା ପଡ଼ିବା ପାଇଁ ସମ୍ମାନ ଶକ୍ତି ସହିତ ତାଙ୍କ ଆଖି ଜନତାଙ୍କ ଉପରେ ଲୁଚିଯାଏ ପ୍ରତ୍ୟେକ ବ୍ୟକ୍ତିଙ୍କୁ ନେଇ। ବନ୍ଧୁ, ସମ୍ମାନରେ ଆଦେଶ ଦେବାରେ ତାଙ୍କ ରୂପ ସେମାନଙ୍କଠାରୁ ଉପରକୁ ଉଠିଥିବା ପରି ମନେ ହୁଏ, ଏବଂ ଏକ ଈଶ୍ୱରୀୟ ଆଲୋକ ତାଙ୍କ ମୁଖକୁ ଆଲୋକିତ କରେ। ସେ କଥାବାର୍ତ୍ତା କରନ୍ତି ଏବଂ ତାଙ୍କ ସ୍ୱଚ୍ଛା ବାଜୁଥିବା ସ୍ୱର ସ୍ୱନୀୟ ପର୍ବତ ଉପରେ ନିୟମ ଘୋଷଣା କଲେ ଯେ ଯାଜକ ଶାସକମାନ ଅଧର୍ମ କରୁଛନ୍ତି। ମନ୍ଦିରର ଖଣ୍ଡଗୁଡ଼ିକ ମାଧ୍ୟମରେ ଶୁଣାଯାଉଛି, ଏସବୁ ନିଆ ନିଅ, ମୋର ପିତାଙ୍କ ଘରକୁ ବାଣିଜ୍ୟ ଗୃହ କର ନାହିଁ। ଧୀରେ ଧୀରେ ପାହାଚ ତଳକୁ ଓହ୍ଲାଇବା ଏବଂ ଦୌଡ଼ିର ବିପଦକୁ ବଢ଼ାଇବା, ପ୍ରବେଶ କରିବା ପାଇଁ ଏକତ୍ରିତ ହୋଇ ସେ ବୁଝାମଣା କରୁଥିବା କମ୍ପାନୀକୁ ମନ୍ଦିର ପରିସରରୁ ବିଦାୟ ନେବାକୁ କହିଥିଲେ। ଏକ ଉତ୍ସାହ ଏବଂ ଗମ୍ଭୀରତା ସହିତ ସେ ପୂର୍ବରୁ କେବେ ପ୍ରକାଶ କରିନାହାନ୍ତି। ସେ ଟଙ୍କା ବଦଳୁଥିବା ଲୋକଙ୍କ ଟେବୁଲକୁ ଭାଙ୍ଗି ଦିଅନ୍ତି। ମାର୍ବଲ ପାକଘର ଉପରେ ମୁଦ୍ରା ବାଜିଲା, ମୁଦ୍ରା ଖସିଗଲା। ତାଙ୍କ କର୍ତ୍ତୃତ୍ୱ ଉପରେ ପ୍ରଶ୍ନ କରିବାକୁ କେହି ଅନୁମାନ କରନ୍ତି ନାହିଁ। ସେମାନଙ୍କ ଅର୍ଜିତ ଲାଭ ସଂଗ୍ରହ କରିବାକୁ କେହି ଅଟକିବାକୁ ସାହସ କରନ୍ତି ନାହିଁ। ଯୀଶୁ ସେମାନଙ୍କୁ ରଜୁରେ ଚାବୁକ ମାରନ୍ତି ନାହିଁ, କିନ୍ତୁ ତାଙ୍କ ହାତରେ ସେହି ସରଳ ବିପଦ ଜ୍ୱଳନ୍ତ ଖଣ୍ଡା ପରି ଭୟଙ୍କର ମନେ ହୁଏ। ପୁରୋହିତ, ଦଲାଲ ଏବଂ ଗୋରୁ ବ୍ୟବସାୟୀ ସେମାନଙ୍କର ମେଣ୍ଢା ଓ ପୋଷ ସହିତ ଅନୁମାନ କରି ମନ୍ଦିରର ଅଧିକାରୀମାନେ ସେହି ସ୍ଥାନକୁ ଦୌଡ଼ି ଆସନ୍ତି ଏବଂ ତାଙ୍କ ଉପସ୍ଥିତିକୁ ନିନ୍ଦା କରିବା ପାଇଁ ଚିନ୍ତା କରିଥିଲେ। ତାଙ୍କ ଈଶ୍ୱରଙ୍କ ଅତ୍ୟଧିକ ଛାୟା ଅନୁଭବ କରୁଥିବା ଜନତାଙ୍କ ଉପରେ ଏକ ଆତଙ୍କ ଖେଳି ଯାଇଛି। ଶହ ଶହ ଖାଲି ଓଟରୁ ଆତଙ୍କ କାନ୍ଦୁଛି। ଶିଷ୍ୟମାନେ ମଧ୍ୟ କମ୍ପିତ ହୁଅନ୍ତି। ସେମାନେ ଯୀଶୁଙ୍କ ବାକ୍ୟ ଏବଂ ଶୈଳୀରେ ବିସ୍ମିତ ହୋଇଥିଲେ, ତେଣୁ ତାଙ୍କର ସାଧାରଣ ବ୍ୟବହାର ପରି ନୁହେଁ। ସେମାନେ ମନେ କରନ୍ତି ଯେ ଏହା ତାଙ୍କ ବିଷୟରେ ଲେଖା ହୋଇଛି, କାରଣ ତୁମ୍ଭ ଗୃହ ବିଷୟକ ଉଦ୍ୟୋଗ ମୋତେ ହ୍ରାସ କରିଅଛି, ପୁଣି ତୁମ୍ଭଙ୍କୁ ନିନ୍ଦା କରିବା ଲୋକମାନଙ୍କ ନିନ୍ଦା ମୋ ଉପରେ ପଡ଼ିଅଛି। ଏହିପରି ଗୀତ ସଂଗୀତା 69:9 ଲେଖାଯାଇଅଛି। ପ୍ରିୟ ଶ୍ରୋତା, ଖୁବ୍ ସେହି ଶୀଘ୍ର ସେମାନଙ୍କ ବାଣିଜ୍ୟ ସାମଗ୍ରୀ ସହିତ ପ୍ରବଳ ମନ୍ଦିର ପ୍ରଭୁଙ୍କ ମନ୍ଦିରରୁ ଅପସାରିତ ହେଲେ। ଆଦଳତ ଅଶୁଦ୍ଧ ଟ୍ରାଫିକ୍ରୁ ମୁକ୍ତ ଏବଂ ଏକ ଗଭୀର ନିରବତା ଏବଂ ସମାହର ଅନ୍ଫ୍ୟୁଜ୍ ଘଟଣା ସ୍ଥଳରେ ସ୍ଥିର ହୋଇଛି। ପୁରାତନ ପର୍ବତକୁ ପବିତ୍ର କରିଥିବା ପ୍ରଭୁଙ୍କ ଉପସ୍ଥିତି ବର୍ତ୍ତମାନ ତାଙ୍କ ସମ୍ମାନାର୍ଥେ ପାଳିତ ମନ୍ଦିରକୁ ପବିତ୍ର କରିପାରିଛି। ମନ୍ଦିର ପରିଷ୍କାର କରିବା ସମୟରେ ଯୀଶୁ ଖ୍ରୀଷ୍ଟ ଭାବରେ ତାଙ୍କ ମିଶନ ଘୋଷଣା କରିଥିଲେ ଏବଂ ତାଙ୍କ କାର୍ଯ୍ୟରେ ପ୍ରବେଶ କରିଥିଲେ। ଈଶ୍ୱରଙ୍କ ଉପସ୍ଥିତ ପାଇଁ ନିର୍ମିତ ସେହି ମନ୍ଦିର ଇସ୍ରାଏଲ ଏବଂ ବିଶ୍ୱ ପାଇଁ ଏକ ବସ୍ତୁ ଶିକ୍ଷା ପାଇଁ ପରିକଳ୍ପନା କରାଯାଉଥିଲା। ବନ୍ଧୁ, ଅନନ୍ତ ଯୁଗରୁ ଏହା ଈଶ୍ୱରଙ୍କ ଉଦ୍ଦେଶ୍ୟ ଥିଲା ଯେ ଉଜ୍ଜ୍ୱଳ ଏବଂ ପବିତ୍ର ସ୍ୱରପଠାରୁ ଆରମ୍ଭ କରି ମନୁଷ୍ୟ ପର୍ଯ୍ୟନ୍ତ ପ୍ରତ୍ୟେକ ସୃଷ୍ଟିକର୍ତ୍ତାଙ୍କ ବାସସ୍ଥାନ ପାଇଁ ଏକ ମନ୍ଦିର ହେବ। ଉଚ୍ଚ ପାପ ହେତୁ ମାନବିକତା ଈଶ୍ୱରଙ୍କ ପାଇଁ ଏକ ମନ୍ଦିର ହେବା ବନ୍ଦ କରିଦେଲା। ଅନ୍ଧକାର ଏବଂ ମନ୍ଦ ଦ୍ୱାରା ଅପବିତ୍ର ମନୁଷ୍ୟର ହୃଦୟ ଆଉ ଈଶ୍ୱରଙ୍କ ଗୌରବ ପ୍ରକାଶ କଲା ନାହିଁ, କିନ୍ତୁ ଈଶ୍ୱରଙ୍କ ପୁତ୍ରଙ୍କ ଅବତାର ଦ୍ୱାରା ସ୍ୱର୍ଗର ଉଦ୍ଦେଶ୍ୟ ପୂରଣ ହୁଏ। ଈଶ୍ୱର ମାନବିକତାରେ ବାସ କରନ୍ତି ଏବଂ ଅନୁଗ୍ରହ ରକ୍ଷା କରି ମନୁଷ୍ୟର ହୃଦୟ ପୁନର୍ବାର ତାଙ୍କ ମନ୍ଦିର ହୋଇଯାଏ। ଈଶ୍ୱର ଡିଜାଇନ୍ ବା ଆକାର କରିଛନ୍ତି ଯେ ଜେରୁସାଲେମରେ ଥିବା ମନ୍ଦିର ପ୍ରତ୍ୟେକ ପାଇଁ ବା ପ୍ରତ୍ୟେକ ପ୍ରାଣ ପାଇଁ ଖୋଲା ଉଚ୍ଚ ଭାଗ୍ୟର ନିରନ୍ତର ସାକ୍ଷା ହେବା ଉଚିତ। କିନ୍ତୁ ଯୁହୁଦୀମାନେ ଏତେ ଗର୍ଭର ସହିତ ବିବେଚନା କରୁଥିବା ବ୍ଲିଙ୍ଗର ମହତ୍ଵ ବୁଝିପାରିଲେ ନାହିଁ। ସେମାନେ ନିଜକୁ ଈଶ୍ୱରୀୟ ଆତ୍ମା ପାଇଁ ପବିତ୍ର ମନ୍ଦିର ଭାବରେ ସମର୍ପଣ କଲେ ନାହିଁ। ଅପରିଷ୍କାର ସାୟତାର ପରିପୂର୍ଣ୍ଣ ଜେରୁସାଲେମରେ ଥିବା ମନ୍ଦିରର ପ୍ରାଙ୍ଗଣଗୁଡ଼ିକ ପ୍ରକୃତରେ ହୃଦୟର ମନ୍ଦିର ପ୍ରତିପାଳିତ କରିଥିଲେ, ଯାହା ସମ୍ବେଦନଶୀଳ ବେଗ ଏବଂ ଅଶୁଦ୍ଧ ଚିନ୍ତାଧାରା ଅପବିତ୍ର ବିଶ୍ୱର କ୍ରୋଡ଼ା ଏବଂ ବିକ୍ରୋତାଙ୍କ ଠାରୁ ମନ୍ଦିରକୁ ପରିଷ୍କାର କରିବାରେ ଯୀଶୁ ହୃଦୟକୁ ପାପ ଅପବିତ୍ରରୁ ପରିଷ୍କାର କରିବା ପାଇଁ ଘୋଷଣା କରିଥିଲେ, ଯାହା ପାର୍ଥିବ ଇଚ୍ଛା ସ୍ୱାର୍ଥପର ଲୋଭ ମନ୍ଦ ଅଭ୍ୟାସରୁ ଆତ୍ମକୁ ଭ୍ରଷ୍ଟ କରିଥାଏ। ବନ୍ଧୁ ଦେଖ, ଆମ୍ଭେ ଆପଣା ଦୂତକୁ ପ୍ରେରଣ କରୁଅଛୁ ଓ ସେ ଆମ ଆଗରେ ପଥ ପ୍ରସ୍ତୁତ କରିବ। ପୁଣି ତୁମ୍ଭେମାନେ ଯେଉଁ ପ୍ରଭୁଙ୍କର ଅନ୍ୱେଷଣ କରୁଅଛ, ସେ ଅକସ୍ମାତ୍ ଆପଣା ମନ୍ଦିରକୁ ଆସିବେ, ଆଉ ନିୟମର ଯେଉଁ ଦୂତଠାରେ ତୁମ୍ଭେମାନେ ସନ୍ତୁଷ୍ଟ ଅଟ, ଦେଖ ସେ ଆସୁଅଛନ୍ତି। ଏହା ସୈନ୍ୟାଧିପତି ସଦାପ୍ରଭୁ କହନ୍ତି, ମାତ୍ର ତାହାଙ୍କ ଆଗମନ ଦିନ କିଏ ସହିପାରେ, ଆଉ ସେ ଦର୍ଶନ ଦେବା ବେଳେ କିଏ ଠିଆ ହେବ, କାରଣ ସେ ପରିଷ୍କାରକାରୀର ଅଗ୍ନିତୁଲ୍ୟ ଓ ରଜକର ରକ୍ଷା ସ୍ୱରୂପ, ପୁଣି ସେ ରୌପ୍ୟ ପରିଷ୍କାରକ ଓ ସୂଚିକାରକ ତୁଲ୍ୟ ବସିବେ ଓ ଲେବିର ସନ୍ତାନଗଣକୁ ପରିଷ୍କାର କରିବେ ଓ ସୁନା ଓ ରୂପା ପରି ସେମାନଙ୍କୁ ବିଶୁଦ୍ଧ କରିବେ। ତହିଁରେ ସେମାନେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଧାର୍ମିକତା ନୈବେଦ୍ୟ ଉତ୍ସର୍ଗ କରିବେ। ଏହିପରି ଆମେ ମାଲାକୀ 3:1-3 ପାଉଅଛୁ। ପ୍ରିୟ ଶ୍ରୋତା, ଯେପରି 1 Corinthians 3:16-17 ସାଧୁ ପାଉଲ କହନ୍ତି ଏହିପରି, ତୁମ୍ଭେମାନେ କି ଜାଣ ନାହିଁ ଯେ ତୁମ୍ଭେମାନେ ଈଶ୍ୱରଙ୍କ ମନ୍ଦିର, ଆଉ ଈଶ୍ୱରଙ୍କ ଆତ୍ମା ତୁମମାନଙ୍କ ଅନ୍ତରରେ ବାସ କରନ୍ତି। ଯଦି କୌଣସି ଲୋକ ଈଶ୍ୱରଙ୍କ ମନ୍ଦିରକୁ ନଷ୍ଟ କରେ, ତେବେ ଈଶ୍ୱର ତାକୁ ନଷ୍ଟ କରିବେ, କାରଣ ଈଶ୍ୱରଙ୍କ ମନ୍ଦିର ପବିତ୍ର, ସେହି ମନ୍ଦିର ତୁମ୍ଭେମାନେ। ବନ୍ଧୁ, କେଡ଼େ ସ୍ପଷ୍ଟ ରୂପେ ସାଧୁ ପାଉଲ ବୁଝାଇ ଆମମାନଙ୍କୁ ଲେଖନ୍ତି କି ଆମ ଶରୀର ଈଶ୍ୱରଙ୍କ ମନ୍ଦିର। କୌଣସି ବ୍ୟକ୍ତି ହୃଦୟକୁ ଅଧିକାର କରିଥିବା ମନ୍ଦ ଜନତାଙ୍କ ବାହାର କରିପାରିବ ନାହିଁ, କେବଳ ଖ୍ରୀଷ୍ଟ ଆତ୍ମା ମନ୍ଦିରକୁ ସଫା କରିପାରିବେ, କିନ୍ତୁ ସେ ପ୍ରବେଶ ଦ୍ୱାରକୁ ବାଧ୍ୟ କରିବେ ନାହିଁ। ସେ ହୃଦୟରେ ପୁରାତନ ମନ୍ଦିର ପରି ଆସନ୍ତି ନାହିଁ, କିନ୍ତୁ ସେ କୁହନ୍ତି, ପ୍ରିୟ ଶ୍ରୋତା, ମୁଁ ସେହି ମନ୍ଦିର। ହଁ ପ୍ରିୟ ଶ୍ରୋତା, ଯେପରି ସାଧୁ ପାଉଲ ଆମମାନଙ୍କୁ ସତର୍କ ଦେଇ କହନ୍ତି କି ତୁମେମାନେ ଜାଣୁନାହିଁ କି ଯେ ତୁମେମାନେ ଈଶ୍ୱରଙ୍କ ମନ୍ଦିର, ଆଉ ଈଶ୍ୱରଙ୍କ ଆତ୍ମା ତୁମ୍ଭମାନଙ୍କ ଅନ୍ତରେ ବାସ କରନ୍ତି। ହଁ ପ୍ରିୟ ବନ୍ଧୁ, ସେହି ଯୀଶୁ ଖ୍ରୀଷ୍ଟ ଯିଏକି ଏହି ପୃଥିବୀକୁ ଆସିଲେ, ଆଉ ଆମ ପାଇଁ ମରଣ ଭୋଗ କଲେ, ଯେପରି ଆମେ ତାହାଙ୍କ ମୃତ୍ୟୁ ଦ୍ୱାରା ଆମେ ଜୀବନ ପ୍ରାପ୍ତ ହୋଇପାରିବା, ଆଉ ଏହି କାରଣରୁ ସେହି ସଦାପ୍ରଭୁ ପରମେଶ୍ୱର ସେହି ପବିତ୍ର ଆତ୍ମା ଆମ ହୃଦୟରେ ବାସ କରିବା ପାଇଁ ଇଚ୍ଛା କରନ୍ତି। ଏହି କାରଣରୁ ସାଧୁ ପାଉଲ କହନ୍ତି କି ତୁମେମାନେ ଈଶ୍ୱରଙ୍କ ମନ୍ଦିର, ଆଉ ଈଶ୍ୱରଙ୍କ ଆତ୍ମା ତୁମମାନଙ୍କ ଅନ୍ତରରେ ବାସ କରନ୍ତି, ଆଉ ସେହି ମନ୍ଦିରକୁ କୌଣସି ଲୋକ ନଷ୍ଟ କରେ ବା ଆମେ ନଷ୍ଟ କରୁ, ତେବେ ଈଶ୍ୱର ତାକୁ ନଷ୍ଟ କରିବେ, କାରଣ ଈଶ୍ୱରଙ୍କ ମନ୍ଦିର ହେଉଛି ପବିତ୍ର ମନ୍ଦିର, ପରିଷ୍କାର ମନ୍ଦିର। ସେହି ପରିଷ୍କାର ମନ୍ଦିରରେ ଖାଲି ପରମେଶ୍ୱର ହିଁ ବାସ କରନ୍ତି, କୌଣସି ମନ୍ଦ ଆତ୍ମା ବା କୌଣସି ମନ୍ଦ ଜିନିଷ ଭିତରକୁ ନିଏ ନାହିଁ ବା ଯାଏ ନାହିଁ ବା ବାସ କରେ ନାହିଁ। ଏହି କାରଣରୁ ପ୍ରିୟ ଶ୍ରୋତା, ଚାଲନ୍ତୁ ସେହି ଶରୀର ଯେଉଁ ପରମପିତା ଆମମାନଙ୍କୁ ଦେଇଅଛନ୍ତି, ସେହି ଶରୀରକୁ ପରିଷ୍କାର ଭାବରେ ଆମେ ରଖିବା, ସେହି ଶରୀରକୁ ସ୍ୱସ୍ଥ ଭାବରେ ରଖିବା, ଯେପରିକି ଆଜିକାଲି ସାଂସାରିକ ଆଲୋଚନା, ସାଂସାରିକ ବ୍ୟବହାର, ସାଂସାରିକ କାର୍ଯ୍ୟରେ ଆମେ ନିଜକୁ ନିଯୁକ୍ତ କରିଥାଉ, ଆଉ ଆମ ସେହି ପବିତ୍ର ମନ୍ଦିର ଶରୀରକୁ ନଷ୍ଟ କରିଥାଉ। ତାହେଲେ ଚାଲନ୍ତୁ ଆମେ ସେହି ସଦାପ୍ରଭୁ ପରମେଶ୍ୱରଙ୍କ ହସ୍ତରେ ସମର୍ପଣ କରି ଆମ ସେହି ମନ୍ଦିରର ଶରୀରକୁ ପରିଷ୍କାର କରି ରଖିବା, ଯେପରି ଆମେ ବିନଷ୍ଟ ନ ହେଉ। ତାହେଲେ ଚାଲନ୍ତୁ ନିଜକୁ ସମର୍ପଣ କରି ସେହି ସଦାପ୍ରଭୁ ପରମେଶ୍ୱରଙ୍କ ନାମରେ ଆମେ ପ୍ରାର୍ଥନା ଉତ୍ସର୍ଗ କରିବା। ହେ ଆମ୍ଭମାନଙ୍କ ସର୍ବଶକ୍ତି, ସର୍ବଜ୍ଞାନୀ, ପ୍ରେମର ସାଗର, ଦୟାମୟ, ଅନ୍ତର୍ଯ୍ୟମୀ ଅନୁଗ୍ରହ ପିତା, ଧନ୍ୟବାଦ ଅର୍ପଣ କରୁଛୁ ପ୍ରଭୁ। ବର୍ତ୍ତମାନ ଯେଉଁ ବାକ୍ୟ ତୁମ ସେହି ଭକ୍ତ ଆମମାନଙ୍କୁ ଶୁଣାଇଲେ, ସେହି ବାକ୍ୟ ଅନୁସାରେ ଏମାନଙ୍କୁ ଚାଲିବା ପାଇଁ ବୁଦ୍ଧିରେ, ଜ୍ଞାନରେ, ଶକ୍ତିରେ ପରିପୂର୍ଣ୍ଣ କର। ଶତ୍ରୁ ଶୈତାନ ହସ୍ତରୁ ଆମମାନଙ୍କୁ ଦୂରେଇ ରଖ। ବିଶେଷ ଭାବରେ ବର୍ତ୍ତମାନ ଯେଉଁ କରୋନା ଭାଇରସ୍ ସାରା ପୃଥିବୀକୁ ଆପଣା ପ୍ରଭାବ ଦେଖାଉଅଛି, ଆଉ ସେହି ପ୍ରଭାବରେ ଅନେକ ପ୍ରାଣ ଯାଇଅଛି, ସେହି ପ୍ରଭାବରୁ ଆମମାନଙ୍କୁ ସୁରକ୍ଷାରେ ରଖନ୍ତୁ। ପରିଶେଷ ଯେବେ ତୁମେ ତୁମ ସେହି ସହସ୍ରଦୂତଙ୍କ ସହ ଆପଣା ସାଧୁମାନଙ୍କୁ ସଂଗ୍ରହ କରିବା ନିମନ୍ତେ ଆସିବେ, ହେ ପରମେଶ୍ୱର, ସେତେବେଳେ ଆମମାନଙ୍କୁ ସ୍ମରଣ କର ବୋଲି ତ୍ରାଣକର୍ତ୍ତା ପ୍ରଭୁ ଯୀଶୁଙ୍କ ମଧୁରମୟ ନାମରେ ଏହି ଛୋଟ ଭିକ୍ଷା ମାଗୁଛି, ଶୁଣି ଗ୍ରହଣ କର, ଆମେନ୍।
শ্রোতা আমি আশা করুছু যে আমার কার্যক্রম আপনার পসন্দ লাগুব। আপনার মতামত পাই আমার এই ঠিকার যোগাযোগ করতু আমার আডভেটিজ মিডিয়া সেটর এসডিএ মিশন কম্পাউন্ড সাি পার্ক পুণে 411037 মহারাষ্ট্র বা খোলতু আমার ওয়েবসাইট যেকোন আন্ড্রয়েড ফোন স্মার্টফোন ডেস্কটপ ল্যাপটপ কিংবা ট্যাবলেট আমার ওয়েবসাইট www.awr.org/ori ଏବଂ www.adventistmediacenterindia.org।